ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଦେଶବ୍ୟାପୀ ଘରୋଇ ଉପଭୋକ୍ତାଙ୍କ ଲାଗି ଶତ ପ୍ରତିଶତ ଏଲ୍ପିଜି ଯୋଗାଣ ସୁନିଶ୍ଚିତ କରାଯାଇଛି ବୋଲି ସରକାରଙ୍କ ସ୍ୱଷ୍ଟୋକ୍ତି 12,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ଦିଲ୍ଲୀ ଡେରାଡୁନ୍ ଅର୍ଥନୈତିକ କରିଡରର ଆସନ୍ତାକାଲି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ବିଶିଷ୍ଟ ଗାୟିକା ଆଶା ଭୋସ୍ଲେଙ୍କର ଶେଷକୃତ୍ୟ ମୁମ୍ବାଇରେ ହେଲା ସମ୍ପନ୍ନ ମହାରାଷ୍ଟ୍ରର ଗୋଭିଲି ଗ୍ରାମରେ ଏକ ସଡ଼କ ଦୁର୍ଘଟଣାରେ 11 ଜଣଙ୍କ ପ୍ରାଣହାନୀ ଏବଂ ଆଇପିଏଲ୍ କ୍ରିକେଟରେ ଆଉ କିଛି ସମୟ ପରେ ରାଜସ୍ଥାନ ରୟାଲ୍ସ ଭେଟିବ ସନ୍ରାଇଜର୍ସ ହାଇଦ୍ରାବାଦକୁ। ଦେଶବ୍ୟାପୀ ଘରୋଇ ଉପଭୋକ୍ତାଙ୍କ ଲାଗି ଶତ ପ୍ରତିଶତ ଏଲ୍ପିଜି ଯୋଗାଣ ସରକାର ସୁନିଶ୍ଚିତ କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଦେଶର କୌଣସି ଏଲ୍ପିଜି ବିତରଣକାରୀଙ୍କ ନିକଟରେ ଏହାର ଅଭାବ ପରିଲକ୍ଷିତ ହୋଇଥିବା ଖବର ଏପର୍ଯ୍ୟନ୍ତ ସରକାରଙ୍କ ହସ୍ତଗତ ହୋଇନାହିଁ। କୌଣସି ପ୍ରକାର ବାଟମାରଣାକୁ ରୋକିବା ଲାଗି ଓଟିପି ଭିତ୍ତିକ ଘରୋଇ ଏଲ୍ପିଜି ଯୋଗାଣ ପ୍ରକ୍ରିୟା ଦେଶରେ ସ୍ୱାଭାବିକ ରହିଛି। ସେହିଭଳି ଦେଶରେ ବ୍ୟାବସାୟିକ ଏଲ୍ପିଜି ଯୋଗାଣ ପ୍ରାୟ 70% ସ୍ୱାଭାବିକ ହୋଇଥିବା ଶ୍ରୀମତୀ ଶର୍ମା କହିଛନ୍ତି। ସେ କହିଛନ୍ତି ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସତ୍ତ୍ୱେ ଦେଶରେ ଯେଭଳି ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ନ ହୁଏ ସେଥିଲାଗି ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ଗତମାସ 14 ତାରିଖରୁ ଆଜି ପର୍ଯ୍ୟନ୍ତ ଦେଶବ୍ୟାପୀ 182,000 ଟନ୍ରୁ ଉର୍ଦ୍ଧ୍ୱ ବ୍ୟାବସାୟିକ ଏଲ୍ପିଜି ବିକ୍ରି ହୋଇଥିବା ଶ୍ରୀମତୀ ଶର୍ମା ସୂଚନା ଦେଇଛନ୍ତି।
ଡୋମେଷ୍ଟିକ ଏଲ୍ପିଜି ସପ୍ଲାଇ ନର୍ମାଲ ହେ କିସି ଭି ଡିଷ୍ଟ୍ରିବ୍ୟୁଟର ପର କୋଇ ଡ୍ରାଇ ଆଉଟ ରିପୋର୍ଟେଡ ନହିଁ ହେ। ଅନଲାଇନ ବୁକିଂ ଲଗଭଗ 99% ତକ ପହଞ୍ଚ ଗଈ ହେ। ଇସକେ ଅଲାୱା ଡାଇଭର୍ଜନ କୁ ରୋକନେ କେ ଲିଏ ଓଟିପି ବେସ ଏଲ୍ପିଜି ଡିଲିଭରି କି ଜା ରହୀ ହେ। କମର୍ସିଆଲ ସପ୍ଲାଇଜ କେ ସମ୍ବନ୍ଧ ମେ 70% ତକ ରେଷ୍ଟୋର କି ଜା ଚୁକି ହେ।
ଏହି ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଭାରିଶିଳ୍ପ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡକ୍ଟର ଆନିପ୍ କ୍ୟୁରେସି କହିଛନ୍ତି ପ୍ରଧାନମନ୍ତ୍ରୀ ବୈଦ୍ୟୁତିକ ଯାନ ଅଭିଯାନ ଅଧୀନରେ 2028 ମାର୍ଚ୍ଚ ପର୍ଯ୍ୟନ୍ତ ସରକାର ତିନିଚକିଆ ବୈଦ୍ୟୁତିକ ଯାନ ଉପରେ ରିହାତି ପ୍ରଦାନ ଅବଧିକୁ ବୃଦ୍ଧି କରିଛନ୍ତି। ଏତଦ୍ବ୍ୟତୀତ ଦୁଇଚକିଆ ବୈଦ୍ୟୁତିକ ଯାନ ଲାଗି ରିହାତି ପ୍ରଦାନ ଅବଧି 3 ମାସ ବୃଦ୍ଧି କରାଯାଇ ଆସନ୍ତା ଜୁଲାଇ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ପଶ୍ଚିମ ଏସିଆ ଦ୍ୱନ୍ଦ୍ୱ ଯୋଗୁଁ ଏ କ୍ଷେତ୍ରରେ ଯେଭଳି ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ନ ହୁଏ ସେଥିଲାଗି ସରକାର ଟ୍ରକ୍ ଓ ବସ୍ ଲାଗି ମଧ୍ୟ ଆବଶ୍ୟକ ପଦକ୍ଷେପ ନେଇଛନ୍ତି ବୋଲି ଡକ୍ଟର କ୍ୟୁରେସି କହିଛନ୍ତି। ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ମୁକେଶ ମଙ୍ଗଲ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପାରସ୍ୟ ଉପତ୍ୟକା ଅଞ୍ଚଳରେ ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି ଏବଂ ଗତ 24 ଘଣ୍ଟା ମଧ୍ୟରେ ତ୍ରିରଙ୍ଗା ଧ୍ୱଜାଧାରୀ ଭାରତୀୟ ଜାହାଜ ସହିତ କୌଣସି ଅଘଟଣ ହୋଇନାହିଁ। ତ୍ରିରଙ୍ଗା ଧ୍ୱଜାଧାରୀ ଭାରତୀୟ ଜାହାଜ ଜାଗ୍ ବିକ୍ରମ 20,400 ମେଟ୍ରିକ୍ ଟନ୍ ଏଲ୍ପିଜି ବହନ କରି ଆସନ୍ତାକାଲି କାଣ୍ଡଲା ବନ୍ଦରରେ ପହଞ୍ଚିବାର ଆଶା କରାଯାଉଛି। ପଶ୍ଚିମ ଏସିଆର ସାମ୍ପ୍ରତିକ ପରିସ୍ଥିତି ସତ୍ତ୍ୱେ ଉପସାଗରୀୟ ଦେଶଗୁଡ଼ିକରେ ଭାରତ ନିଜର ସ୍ଥିତିକୁ ସଶକ୍ତ କରୁଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଇତିମଧ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ କରି ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦିଲ୍ଲୀ ଡେରାଡୁନ୍ ଅର୍ଥନୈତିକ କରିଡରର ଶୁଭାରମ୍ଭ କରିବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ ଗସ୍ତ କରିବା ଅବସରରେ ଡେରାଡୁନ୍ ନିକଟସ୍ଥ ମା ଦାଟକାଳୀଙ୍କ ମଧ୍ୟରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ଶୁଭାରମ୍ଭ ହେଉଥିବା ଏହି 213 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ 6-ତାଖିଆ ଦିଲ୍ଲୀ ଡେରାଡୁନ୍ ଅର୍ଥନୈତିକ କରିଡର ଲାଗି 12,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇଛି। ଏହାଦ୍ୱାରା ଦିଲ୍ଲୀ ଡେରାଡୁନ୍ ମଧ୍ୟରେ ଗମନାଗମନ ସମୟ 6 ଘଣ୍ଟାରୁ ହ୍ରାସ ପାଇ 2.5 ଘଣ୍ଟା ହେବ ବୋଲି କୁହାଯାଉଛି। ତାମିଲନାଡୁ ଓ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ ସରଗରମ ହୋଇଛି। ଆସନ୍ତା 23 ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗର 152ଟି ଏବଂ ଏକକ ପର୍ଯ୍ୟାୟରେ ତାମିଲନାଡୁର 234ଟି ବିଧାନସଭା ଆସନ ଲାଗି ଭୋଟ୍ ଗ୍ରହଣ କରାଯିବ। ଏଥିଲାଗି ବିଜେପି, କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମ୍କେ ଆଦି ପ୍ରମୁଖ ଦଳର ନେତୃବୃନ୍ଦ ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତ କରି ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜନସମାବେଶ, ରୋଡ୍ ଶୋ ତଥା ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାମିଲନାଡୁରେ ମେରା ବୁଥ୍ ସବ୍ସେ ମଜବୁତ୍ ସମ୍ବାଦ ଅଧୀନରେ ଦଳୀୟ କର୍ମକର୍ତ୍ତାଙ୍କ ସହିତ ଭାବ ବିନିମୟ କରିଛନ୍ତି। ଆଭାସୀ ଜରିଆରେ ହୋଇଥିବା ଏହି ଆଲୋଚନା ସମୟରେ ଶ୍ରୀ ମୋଦି କହିଛନ୍ତି, ତାମିଲନାଡୁ ଜନସାଧାରଣଙ୍କ ମଧ୍ୟରେ ଏକ ନୂତନ ପରିବେଶ ସୃଷ୍ଟି ହେବାର ପରିଲକ୍ଷିତ ହେଉଛି। ରାଜ୍ୟର କ୍ଷମତା ପରିବର୍ତ୍ତନ କରି ବିଜେପି ଓ ଏନ୍ଡିଏକୁ ଶାସନ ହସ୍ତାନ୍ତର କରିବା ଲାଗି ରାଜ୍ୟବାସୀ ଆଗ୍ରହୀ ଥିବା ଶ୍ରୀ ମୋଦି କହିଛନ୍ତି। କେନ୍ଦ୍ରରେ ଏନ୍ଡିଏ ସରକାର କ୍ଷମତାକୁ ଆସିବା ପରେ ତାମିଲନାଡୁର ସାମଗ୍ରିକ ବିକାଶ ଲାଗି ରେଳବାଇ, ରାଜପଥ, ବନ୍ଦର ଏବଂ ବିମାନ ବନ୍ଦର ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ଏହି ଅବସରରେ ଆଲୋକପାତ କରିଛନ୍ତି। ବିଶେଷକରି ରାଜ୍ୟର ରାଜ୍ୟବାସୀଙ୍କୁ ଉତ୍ତମ ମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା କ୍ଷେତ୍ରରେ ଉଲ୍ଲେଖନୀୟ ରୂପାନ୍ତରୀକରଣ କରାଯିବା ସହିତ ମଧ୍ୟବିତ୍ତ ପରିବାରଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ପ୍ରମୁଖ ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀ ମୋଦି କହିଛନ୍ତି।
ବିଜେପି ଏନ୍ଡିଏ କୋ ଲୋକ ବଦଲାବ କି ଉମ୍ମିଦ କେ ସାଥ ଦେଖ ରହେ ହୈଁ। ये आपकी मेहनत ही है क्या तमिलनाडु में जनता के बीच एक नया माहौल बन रहा है। किसानों का भला होना ये हमारी सबसे बड़ी प्राथमिकता है। एक वो समय था जब डीएमके के केंद्र सरकार में रहने के बाद भी तमिलनाडु के लिए कोई नया प्रोजेक्ट नहीं आता था, और एक आज का समय है एनडीए सरकार रेलवे, हाईवे, पोर्ट, एयरपोर्ट के बड़े प्रोजेक्ट ला रही है, तेजी से काम कर रही है।
ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ପଶ୍ଚିମବଙ୍ଗ ଗସ୍ତ କରି ବୀରଭୂମଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଏକ ଜନସମାବେଶକୁ ଉଦ୍ବୋଧନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ଶାହା ରାଜ୍ୟର ବିକାଶ ଦିଗରେ ତୃଣମୂଳ କଂଗ୍ରେସର ବିଫଳତା ଉପରେ ଆଲୋକପାତ କରିବା ସହିତ ଏହି ଦଳ ବିଭିନ୍ନ ପ୍ରକାର ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ କରିଛନ୍ତି। ଆଗାମୀ ନିର୍ବାଚନରେ ବିଜେପି ରାଜ୍ୟର କ୍ଷମତାକୁ ଆସିଲେ ଶପଥ ଗ୍ରହଣର 45 ଦିନ ମଧ୍ୟରେ ପଶ୍ଚିମବଙ୍ଗର ସମ୍ପୂର୍ଣ୍ଣ ସୀମାରେ ତାରବାଡ଼ ଲଗାଯିବାର କାର୍ଯ୍ୟ କରାଯିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଘୋଷଣା କରିଛନ୍ତି।
ଚୁନାବ ଆୟୋଗ ନେ 800 ସେ ଜ୍ୟାଦା କମ୍ପନିଆ ଭେଜ କର ଯହାଁ ପର ଶାନ୍ତିପୂର୍ଣ୍ଣ ମତଦାନ କି ବ୍ୟବସ୍ଥା କରି ହେ ହମନେ ତୟ କିୟା ହେ କେ ଭାଜପା ସରକାର ବନତେ ହି 45 दिन में पूरी बंगाल की सीमा पर बाड़ लगाने के लिए भूमि दे दी जाएगी।
ଇତିମଧ୍ୟରେ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୀରଭୂମଠାରେ ତୃଣମୂଳ ପ୍ରାର୍ଥୀଙ୍କ ସପକ୍ଷରେ ଆୟୋଜିତ ଅନ୍ୟ ଏକ ଜନସମାବେଶରେ ଉଦ୍ବୋଧନ ଦେଇ ରାଜ୍ୟର ଇତିହାସକୁ ପରିବର୍ତ୍ତନ କରିବା ଲାଗି ବିଜେପି ଚେଷ୍ଟା କରୁଛି ବୋଲି ଅଭିଯୋଗ କରିଛନ୍ତି। ସେହିଭଳି ସିପିଆଇଏମ୍ ଏବଂ କଂଗ୍ରେସ ପ୍ରାର୍ଥୀମାନେ ମଧ୍ୟ ଘରକୁ ଘର ବୁଲିବା ସହିତ ବିଭିନ୍ନ ସ୍ଥାନରେ ଜନସମାବେଶ କରି ଭୋଟରମାନଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି। କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ପ୍ରଚାର କରିବା ଲାଗି ଆସନ୍ତାକାଲି ପଶ୍ଚିମବଙ୍ଗ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ନାରୀ ଶକ୍ତି ବନ୍ଦନ ଅଧିନିୟମ ସମ୍ପର୍କରେ ଆଲୋଚନା କରିବା ଲାଗି ଆସନ୍ତା 16-18 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ନିଜ ନିଜ ଦଳର ସାଂସଦମାନଙ୍କ ଉଦ୍ଦେଶ୍ୟରେ କଂଗ୍ରେସ, ଜନତା ଦଳ ସଂଯୁକ୍ତ ଏବଂ ଜନଶକ୍ତି ପାର୍ଟି ରାମବିଳାସ ତିନିଧାଡ଼ି ବିଶିଷ୍ଟ ହ୍ୱିପ୍ ଜାରି କରିଛନ୍ତି। ସଂସଦର ଏହି ସ୍ୱତନ୍ତ୍ର ଅଧିବେଶନରେ ଉପସ୍ଥିତ ରହି ନିଜ ନିଜ ଦଳକୁ ସମର୍ଥନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ବିଜେପି ପକ୍ଷରୁ ମଧ୍ୟ ନିଜ ସାଂସଦମାନଙ୍କ ଉଦ୍ଦେଶ୍ୟରେ ଅନୁରୂପ ହ୍ୱିପ୍ ଜାରି କରାଯାଇସାରିଛି। ବିଶିଷ୍ଟ ଗାୟିକା ଆଶା ଭୋସ୍ଲେଙ୍କର ଶେଷକୃତ୍ୟ ଆଜି ମୁମ୍ବାଇର ଶିବାଜୀ ପାର୍କ ଶ୍ମଶାନଘାଟରେ ଏକ ଭାବବିହ୍ୱଳ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଦଳମତ ନିର୍ବିଶେଷରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କ ସମେତ ବଲିଉଡ୍ର ବିଭିନ୍ନ କଳାକାର ତଥା ଖେଳାଳି ଏବଂ ବିଭିନ୍ନ ବର୍ଗର ବ୍ୟକ୍ତି ତାଙ୍କ ପ୍ରତି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଠାଇଥିବା ଫୁଲମାଳ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଏହି ମହାନ କଳାକାରଙ୍କୁ ସମର୍ପଣ କରିଥିଲେ। ଜାତୀୟ ପତାକାକୁ ଆଶା ଭୋସ୍ଲେଙ୍କ ଶରୀର ଉପରେ ଆଚ୍ଛାଦିତ କରାଯିବା ପରେ ସାମରିକ ଢଙ୍ଗରେ ଏହାକୁ ତାଙ୍କ ପୁତ୍ର ଆନନ୍ଦ ଭୋସ୍ଲେଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ଆନନ୍ଦ ମୁଖାଗ୍ନି ଦେଇଥିଲେ। ମହାରାଷ୍ଟ୍ରର ଥାନେ ଜିଲ୍ଲା ଅନ୍ତର୍ଗତ ଗୋଭିଲି ଗ୍ରାମର ରାଇତା ବ୍ରିଜ୍ ଉପରେ ଏକ ସଡ଼କ ଦୁର୍ଘଟଣାରେ 11 ଜଣଙ୍କର ପ୍ରାଣହାନୀ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଏହି ବ୍ରିଜ୍ ଉପରେ ଗୋଟିଏ ଭ୍ୟାନ୍ ବିପରୀତ ଦିଗରୁ ଆସୁଥିବା ସିମେଣ୍ଟ ମିକ୍ସଚର ଗାଡ଼ି ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। କ୍ରିକେଟ୍ ଆଇପିଏଲ୍ କ୍ରିକେଟରେ ଆଉ କିଛି ସମୟ ପରେ ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧି ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେବ। ଟସ୍ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦେଶବ୍ୟାପୀ ଘରୋଇ ଉପଭୋକ୍ତାଙ୍କ ଲାଗି 100% ଏଲ୍ପିଜି ଯୋଗାଣ ସୁନିଶ୍ଚିତ କରାଯାଇଛି ବୋଲି ସରକାରଙ୍କ ସ୍ୱଷ୍ଟୋକ୍ତି। 12,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ଦିଲ୍ଲୀ ଡେରାଡୁନ୍ ଅର୍ଥନୈତିକ କରିଡର୍ର ଆସନ୍ତାକାଲି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ବିଶିଷ୍ଟ ଗାୟିକା ଆଶା ଭୋସ୍ଲେଙ୍କର ଶେଷକୃତ୍ୟ ମୁମ୍ବାଇରେ ହେଲା ସମ୍ପନ୍ନ। ମହାରାଷ୍ଟ୍ରର ଗୋଭିଲି ଗ୍ରାମରେ ଏକ ସଡ଼କ ଦୁର୍ଘଟଣାରେ 11 ଜଣଙ୍କ ପ୍ରାଣହାନୀ ଏବଂ ଆଇପିଏଲ୍ କ୍ରିକେଟରେ ଆଉ କିଛି ସମୟ ପରେ ରାଜସ୍ଥାନ ରୟାଲ୍ସ ଭେଟିବ ସନ୍ରାଇଜର୍ସ ହାଇଦ୍ରାବାଦକୁ। ସମ୍ବାଦ ଶେଷ ହେଲା।